ମୋ ନାଁ ସୀତାର ଉପରେ ମୁଁ ରଙ୍ଗମାଠିଆରୁ କହୁଛି। ଆଜି ଆମର କାଉନ୍ସିଲିଂ ହେଲା ତଳ ସାହିକୁ ରଙ୍ଗମାଠିଆ ମାନଙ୍କୁ ଚିହ୍ନଟ କରିବା ପାଇଁ ସାଇନ୍ ବୋର୍ଡ ଲଗାଗଲା। ଆଉ ଆମକୁ ବହୁତ ବହୁତ ଖୁସି ଅଛୁ, ସେମାନଙ୍କୁ ବହୁତ ପ୍ରାଇଭେଟ ଦିଆ ହେଉଛି ବୋଲି ଆମେ ବହୁତ ଖୁସି ଅଛୁ। ବହୁତ କାଉନ୍ସିଲିଂ କଲୁ ଆଉ ବୁଲିଛୁ, ଆଜି ବହୁତ ଖୁସି ଲାଗୁଛି। ଧନ୍ୟବାଦ।